आकाशवाणी संबलपुर आंचलिक खबर पढ़ुचन तर्पण कुमार प्रधान जुहार। पहला मुखिया खबर, केन्दुझर जिला पटना नु थापना करा जिबा मेगा स्टील प्लांट घोषणा कले मुख्यमंत्री। भुवनेश्वर नु चलिथिबार सुभद्रा शक्ति मेला 2025 एच हेउछे उद्यापित। आस्थानु मूल हला मुसलमान संप्रदायर पवित्र रमजान मास। आउर राज्य बढ़ुचे ताति, सबुनु जह तापमात्रा बलांगीर नु 38.1 डिग्री सेल्सियस। एथर पूरा खबर, केन्दुझर जिला पटनानो गुटे मेगा स्टील प्लांट स्थापना हेबा बोली मुख्यमंत्री मोहन चरण माझी घोषणा करिछन। केन्दुझर जिला गस्ती जाइकरि आज चंपुआ चंद्रशेखर महाविद्यालयर 48 नंबर वार्षिक उत्सव थी मुख्यमंत्री जोग देइछन। इ अवसर मुख्यमंत्री श्री माझी महाविद्यालयर विकास लागि 4 कोटी टंकार अनुदान घोषणा करिछन। इतार आगनु आज जिलान आंचलिक कृषि जंत्रपाति मेलाके उद्घाटन करबार अवसर मुख्यमंत्री भीम कुंडनु गुटे बेरेज तैयार करा बोली कहिथिले। सकाल बेला मयूरभंज जिला रामतीर्थनु सिमिलिपाल अभयारण्यन सुरक्षा बार्ता नेकरी गुटे सचेतनता दौड़थी मुख्यमंत्री सामिल होते। पखापाखि 900 जन छात्र छात्री इ दौड़थी भाग नहीं थे। सियाड़े आज बेलबुड़े केन्दुझर कालीपड़ियान आयोजित आंचलिक कलिंग हर्बल मेला थी मुख्यमंत्री जोगदेवार कार्यक्रम रहीचे। आउ आयबाकेल सकाल बेला भुवनेश्वर फेरिकरी मुख्यमंत्री श्री माझी जन अभियोग शुणाणी करबे। भुवनेश्वर जनता मैदान गला 9 दिन धरिकर चलुवार सुभद्रा शक्ति मेला 2025 आज उद्यापित हो। उद्यापनी समारोहती उपमुख्यमंत्री प्रभाती परिडा मुख्य अतिथि भाव जोग देथिबार बेले अतिथि भाव राजस्व विपर्यय परिचालना मंत्री सुरेश पूजारी भिल सामिल होइछन्। सुभद्रा शक्ति मेला थी साधारण लोके राइजर भिन भिन इलाकानु आसीथिबार हस्तंत हस्तशिल्प जैविक दरबके गुटे ठाने देखिकरी घिनबार सुजोग पाउछन। 9 दिन धरिकरी होइथिबार इ मेला थी पाखापाखि 3 कोटी टंकार बेपार होइथिबार जनापड़िछे। आज तक 2,50,000 नु अत्का लोक सुभद्रा शक्ति मेलाके बुली देखिछन। सुभद्रा योजनार पहला किस्तीर 5 नंबर खेप 60 टंका आयबा 6 तारीख दिन दिजा। केनसी कारणु इ 60 टंका नाई पाइथिबार पाखापाखि 1,70,000 हिताधिकारीको इटा दिजा बोली उपमुख्यमंत्री प्रभाती परिडा कहिछन। इतार छड़ा योजनार 2 नंबर किस्ती इमासर 8 तारीख आंतर्जातिक महिला दिवस अवसर ब्रह्मपुर दिजा। सुभद्रा योजना थी आवेदन लागि शेष तारीख के इमासर 31 तारीख तक बढ़ा जाइछे। जेन माने इतार भितरे आवेदन करिथिबे सेमानकु आयबा राखी पुनि दिन एकाथरके 3टा किस्ती 60 टंका दिजा बोली उपमुख्यमंत्री कहिछन।
8 मासरे गोटे योजना हवा, कोटिए महिलांको आप्लिकेशन आसीबा एवं कोटिए महिलांको सुभद्रा मिलिबा, ये निजे निजे गोटे इतिहास। सुभद्रार श्रेय सारा ओडिशावासींको जाउचि जे कोटिए सुभद्रा तांकर गोटिए कथा कहिबे, आंतर्जातिक महिला दिवस पूर्वरु कोटिए हेथिबारु केवल वोमेन लेड डेवलपमेंट जहा प्रधानमंत्री स्वप्न अछि ताकु राज्यर मुख्यमंत्री नेतृत्व रे आमे साकार करिबो।
युवपीढ़ी उद्योगी हेबार सहित राज्य और देशर अभिवृद्धि ती भागीदार हेबार के राज्यपाल डॉक्टर हरिबाबू कुंभमपति आह्वान देछन। आज कटक रामदासपुर इंडस्ट्रियल इस्टेट ने फ्लेक्सिबल पैकेजिंग यूनिट के उद्घाटन करिकर राज्यपाल कहिछन नुआकरी तैयार हेतबार ई पैकेजिंग यूनिट ओडिशार शिल्प आत्मनिर्भरशील यात्रा थी गुटे माइल खुट बागी रहे। खाद्य प्रक्रियाकरण शिल्प लगी उच्चमानर पैकेजिंग सामान उत्पादन क्षेत्रनु ओडिशार निर्भरशीलता कमबा। इ प्रकल्प शिल्प इकोसिस्टम के मजबूत करबार सहित निजुक्ति सुजोग सृष्टि करबा बोली राज्यपाल श्री कुंभमपति कहिछन। नुआदिल्लीर विज्ञान भवन ठाने पंचायतीराज मंत्रालय तरफ आयबा 4 तारीख दिन सशक्त पंचायत नेत्री अभियान मूल हेबा। 1200 नु एतका पंचायतर निर्वाचित महिला प्रतिनिधि इथि भाग नेबे। लिंग आधारित हिंसा आईन उपरे गुटे बही बिल ए अवसर उन्मोचित हेबा। इथि केन्द्र पंचायतीराज मंत्री राजीव रंजन सिंह, केन्द्र महिला और शिशु विकास मंत्री अन्नपूर्णा देवी, केन्द्र पंचायतीराज राष्ट्रमंत्री प्रोफेसर एसपी सिंह बाघेल प्रमुख जोग देबे। केन्द्र सरकार द्रव्य और सेवाकर जीएसटी बाबदे गलामासे 1,84,000 कोटी टंका आदाय करिछन। 2024 मसीहा फेब्रुआरी मास ठानु इ बछर जीएसटी आदाय 9.1% बढ़िछे। सेन्ता गलामासे ओडिशार जीएसटी आदाय परिमाण 5,344 कोटी टंका हेछे, जेन्टाकि गला बछर ठानु 4% अटकाए। पीएम पोषण योजना थी राज्य सरकार मध्याह्न भोजन बाबदे दिजाउथिबार अंडार दाम के 7 टंका के बढ़ेछन। बजार दरके देखिकरि आघोथिबार अंडार दाम 5 नु 7 टंका सरकार बढ़ेछन। राज्य सरकार इथिलागि बछरक 175 कोटी नु अत्का टंका खर्चा करबे बोली जनापड़िछे। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆବାକେଲ୍ ହେବା। ଭୁବନେଶ୍ୱର ୟୁନିଟ୍ ପାଞ୍ଚ ନଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଲୋକାଭିମୁଖୀ ବଜେଟ୍ ବାବଦେ ଲୋକକୁ ଜନାବାର ଲାଗି ରାଜ୍ୟର ଭିନ୍ ଭିନ୍ ଜାଗାନ ମନ୍ତ୍ରୀ ସାଂସଦ ବିଧାୟକ ଆର୍ ଦଳୀୟ କର୍ମୀମାନେ ବୁଦ୍ଧିଜୀବୀ ସମ୍ମିଳନୀ ଜରିଏ ସେମାନଙ୍କର ମତାମତ ରଖିଛନ୍। ସୁବର୍ଣ୍ଣପୁରଠାରେ ହୋଇଥିବାର ବୁଦ୍ଧିଜୀବୀ ସମ୍ମିଳନୀଥି ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗ ଦେଇକରି କହିଛନ୍, ଦୁହି ବଜେଟ୍କେ ଲୋକେ ଗ୍ରହଣ କରିଛନ୍ ଆଉ ଇଟା ଗୋଟେ ସମତୁଲ ବଜେଟ୍ ଆଏ। ଆୟକର ଛାଡ଼ ସୀମା 12 ଲକ୍ଷ ଟଙ୍କା କରାଯାଇଥିବାରୁ ମଧ୍ୟମ ବର୍ଗର ପରିବାର ଲୋକମାନେ ଉପକୃତ ହେବେ। କୃଷିଜାତ ଦରବର ସହକାରୀ ମୂଲ୍ୟକେ ବଢ଼ାବାର ସହିତ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଆଉ କୃଷି ସିଞ୍ଚାଇ ଯୋଜନା ଚାଷ କ୍ଷେତ୍ରଥି ବହୁତ ଉନ୍ନତି ଆନବାର ସହିତ ଦେଶକେ ଆତ୍ମନିର୍ଭର କରବାର ଲାଗି ସୁଯୋଗ ଦେଉଛେ ବୋଲି ସମ୍ମିଳନୀଥି କୁହାଯାଇଛି। ସମ୍ମିଳନୀଥି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଆର୍ ବୀର ମହାରାଜପୁର ବିଧାୟକ ରଘୁନାଥ ଜଗଦଲାଭିଲ ଉପସ୍ଥିତ ଥିଲେ। ସେନ୍ତା ବୌଦ୍ଧ ଟାଉନହଲ୍ଠାରେ ଜିଲ୍ଲା ବିଜେପି ତରଫ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀଥି ବୌଦ୍ଧ ବିଧାୟକ ଆର୍ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇକରି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଇ ବଛର ବଜେଟ୍କେ ଗୋଟେ ସମାବେଶୀ ବଜେଟ୍ ବୋଲି କହିଥିଲେ। ଗୋଟେ ଛୁଆର ପ୍ରାଥମିକ ସ୍ତର ଶିକ୍ଷାନୁ ଉଚ୍ଚସ୍ତରୀୟ ଗବେଷଣା ଆଉ ଦକ୍ଷତା ବିକାଶ ତକ ଆଉ ମାନବ ସମ୍ବଳର ସର୍ବାଙ୍ଗୀନ ବିକାଶ ଇ ବଜେଟ୍ର ଆଭିମୁଖ୍ୟ ରହିଛେ ବୋଲି ସମ୍ମିଳନୀଥି ମତ ପ୍ରକାଶ ପାଇଛେ। ଭୁବନେଶ୍ୱରରୁ ହୋଇଥିବାର ଅଖିଲ ଭାରତୀୟ ଆଶା କର୍ମଚାରୀ ମହାସଂଘର 3 ନମ୍ବର ତ୍ରୟବାର୍ଷିକୀ ଅଧିବେଶନଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇଛନ୍। ଆଶା କର୍ମଚାରୀମାନଙ୍କର ଅଧିକାର ଆର୍ ସେମାନଙ୍କର ସଂଘର୍ଷ ଉପରେ ଆଲୋଚନା କରବାର ଲାଗି ଇଟା ଗୋଟେ ବଡ଼ ଅବସର ଆଏ ବୋଲି ମନ୍ତ୍ରୀ କହିଛନ୍। ଆଶା କର୍ମଚାରୀ ଆମର ଆଗଧାଡ଼ିର ଯୋଦ୍ଧା ଆନ୍ ଆର୍ ସେମାନଙ୍କର ଅବଦାନକେ ଆମେ କେବେ ଭୁଲି ନାଇଁପାରୁ ବୋଲି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆଜି ଯୁବ ସମ୍ମିଳନୀ ହୋଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍। ମୁସଲମାନ ଧର୍ମାବଲମ୍ବୀମାନଙ୍କର ପବିତ୍ର ରମଜାନ ମାସ ଆଜିଠାନୁ ମୂଲ ହୋଇଛି। ମୁସଲମାନ ସମ୍ପ୍ରଦାୟ ତରଫ ସବୁ ପଡ଼ା ଆର୍ ମସଜିଦ୍ମାନଙ୍କେ ତରାବି ପାଠ କରାଯାଉଛି। ଚନ୍ଦ୍ରକେ ଦେଖିକରି ସବୁ ମସଜିଦ୍ମାନଙ୍କେ ନମାଜ ପଢ଼ିକରି ମୁସଲମାନ ଭାଇ ବହିନମାନେ ଆଜିଠାନୁ ଉପାସ ମୂଲ କରିଛନ୍। ଆଜିଠାନୁ ସବୁଦିନ ବେଲବୁଡ଼େ ମୁସଲମାନ ସମ୍ପ୍ରଦାୟ ତରଫ ମସଜିଦ୍ମାନଙ୍କେ ତରାବି ପ୍ରାର୍ଥନା କରାଯିବା। ନୂଆପଡ଼ା ନ୍ୟାସନାଲ ମହାବିଦ୍ୟାଳୟର ଯୁକ୍ତ 3 ବାଳିକାମାନଙ୍କର ଗୋଟେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ନିର୍ଭୟା କାଣ୍ଡ ଉତରୁ ମହିଳାମାନଙ୍କ ଲାଗି ଆତ୍ମସୁରକ୍ଷାର ଭିନ୍ ଭିନ୍ ଉପାୟ ବାବଦେ ତାଲିମ ନେବାର ଜରୁରୀ ଆଏ ବୋଲି କହିଛନ୍। ଆଇବା 11 ତାରିଖ ତକ ଚାଲବାର୍କେ ଥିବାର ଏହି ତାଲିମ ଶିବିରଥି ବହୁତ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ନେଉଛନ୍। ବୌଦ୍ଧ ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷନୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କର ଅଧ୍ୟକ୍ଷତାଥି ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ବୈଠକଥି ଜିଲ୍ଲାନ ଚାଲିଥିବାର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପ ବାବଦେ ସୂଚନା ଦେଇଥିଲେ। ଭିନ୍ ଭିନ୍ ବିଭାଗୀୟ କାମର ସମୀକ୍ଷା କରାଯିବାର ସହିତ ପ୍ରକଳ୍ପମାନଙ୍କୁ ଜଲ୍ଦି ପୂରା କରାଯିବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକଥି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଆର୍ କଣ୍ଟାମାଲ ବିଧାୟକ କହ୍ନୈ ଚରଣ ଡାଙ୍ଗ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଗାନ୍ଧୀନଗରଠାରେ 13 ନମ୍ବର ଗାନ୍ଧୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ତୁକ୍ଲା ଦଲକେ 6 ୱିକେଟ୍ଥି ହରେଇକରି କଣ୍ଟେଶ୍ୱରୀ କଳାହାଣ୍ଡି ଦଲ ଚମ୍ପିଅନ୍ ହୋଇଛି। ଉଦ୍ଯାପନୀ କାର୍ଯ୍ୟକ୍ରମଟି ବିଜେତା ଦଲକେ ପୁରସ୍କୃତ କରାଯାଇଥିଲା। ଇହାଦେ ପାଣିପାଗ। ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର ଭିନ୍ ଭିନ୍ ଜାଗାନ ତାପମାତ୍ରା ବଢ଼ୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଇ ବଛର ମାର୍ଚ୍ଚ ମାସ ମୂଲ ଅନୁସାରେ ତାପମାତ୍ରା ରେକର୍ଡ ଭାଙ୍ଗିଛି। ରାଜ୍ୟର ସବୁନୁ ଜହ ତାପମାତ୍ରା ବଲାଙ୍ଗୀରନୁ 38.1 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେନ୍ତା ଟିଟିଲାଗଡ଼ନୁ 37.6, ଝାରସୁଗୁଡ଼ାନୁ 37.5, ସୋନପୁରନୁ 37, ସମ୍ବଲପୁରନୁ 36.8, ସୁନ୍ଦରଗଡ଼ ଆର୍ ରାଉରକେଲାନୁ 36.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେଆଡ଼େ ଆଇବା 4-5 ଦିନ ତକ ତାପମାତ୍ରା ଖାସ୍ ନାଇଁ ବଦଲେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମାର୍ଚ୍ଚ ମାସୁ ମେ ମାସ ତକ ଇ ବଛର ଗ୍ରୀଷ୍ମଲହରୀ ଲାଗି ରହିବା ଆଉ ଦିନର ଆର୍ ରାତିର ସବୁନୁ ଜହ ଆଉ ସବୁନୁ କମ୍ ତାପମାତ୍ରା ସ୍ୱାଭାବିକନୁ ଅତ୍କା ରହିବା ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଶେଷ ମୁଖ୍ୟ ଖବର ଫେର ଘାଏ। କେନ୍ଦୁଝର ଜିଲ୍ଲା ପାଟନାନୁ ସ୍ଥାପନା କରାଯିବା ମେଗା ଷ୍ଟିଲ୍ ପ୍ଲାଣ୍ଟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଚାଲିଥିବାର ସୁଭଦ୍ରା ଶକ୍ତି ମେଳା 2025 ଆଜି ହେଉଛି ଉଦ୍ଯାପିତ। ଆଜିଠାନୁ ମୂଲ ହେଲା ମୁସଲମାନ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ଆଉର୍ ରାଇଜେ ବଢ଼ୁଛେ ତାତି ସବୁନୁ ଜହ ତାପମାତ୍ରା ବଲାଙ୍ଗୀରନୁ 38.1 ଡିଗ୍ରୀ ସେଲସିୟସ୍। ଆଜିର ଆଞ୍ଚଳିକ ଖବରନୁ ଶେଷ ହେଲା। ଜୁହାର।